ആകാശവാണി. ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର. ସ୍ୱାସ୍ଥ୍ୟ ନୀତିର ପାଞ୍ଚଟି ସ୍ତମ୍ଭ ଉପରେ ପର୍ଯ୍ୟବେସିତ ନାଗରିକ କଲ୍ୟାଣକୁ ପ୍ରାଥମିକତା ଦେଉଛନ୍ତି କେନ୍ଦ୍ର ସରକାର, କହିଲେ ପ୍ରଧାନମନ୍ତ୍ରୀ. ଝାଡ଼ଖଣ୍ଡ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଏବଂ ମହାରାଷ୍ଟ୍ର ବିଧାନସଭା ଏକକ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହେଲା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା. ସ୍ପେନ୍ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ରହିଛି ବୋଲି କହିଲେ ସ୍ପେନ୍ ରାଷ୍ଟ୍ରପତି. ଅଯୋଧ୍ୟାରେ ଆସନ୍ତାକାଲି ହେବାକୁ ଥିବା ଭବ୍ୟ ଦୀପୋତ୍ସବ ପାଇଁ ପ୍ରସ୍ତୁତି ଜୋରଦାର ଏବଂ ଅହମ୍ମଦାବାଦ ଦିନିକିଆ ଆନ୍ତର୍ଜାତିକ ମହିଳା କ୍ରିକେଟ୍ ମ୍ୟାଚ୍ରେ ଭାରତ ସମ୍ମୁଖରେ 233 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ନ୍ୟୁଜିଲାଣ୍ଡ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ନାଗରିକ ସୁସ୍ଥ ରହିଲେ ପ୍ରଗତି ତ୍ୱରାନ୍ୱିତ ହେବ. ଏହି ଦୃଷ୍ଟିକୋଣ ଆଧାରରେ କେନ୍ଦ୍ର ସରକାର ସ୍ୱାସ୍ଥ୍ୟନୀତିର ପାଞ୍ଚଟି ସ୍ତମ୍ଭ ଉପରେ ପର୍ଯ୍ୟବେସିତ ନାଗରିକ କଲ୍ୟାଣକୁ ପ୍ରାଥମିକତା ପ୍ରଦାନ କରୁଛନ୍ତି. ସେଗୁଡ଼ିକ ହେଲା ପ୍ରତିଷେଧକ ସ୍ୱାସ୍ଥ୍ୟସେବା, ସଠିକ୍ ରୋଗ ନିରୂପଣ, ସୁଲଭ ଔଷଧ ଏବଂ ଚିକିତ୍ସା, ଉପଯୁକ୍ତ ସ୍ୱାସ୍ଥ୍ୟସେବା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ସମ୍ପ୍ରସାରଣ. ଧନ୍ୱନ୍ତରୀ ଜୟନ୍ତୀ ଏବଂ ନବମ ଆୟୁର୍ବେଦ ଦିବସ ଅବସରରେ ଆଜି ନୂଆଦିଲ୍ଲୀରେ ସ୍ୱାସ୍ଥ୍ୟକ୍ଷେତ୍ର ସହିତ ଜଡ଼ିତ 12,850 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି. ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ସମ୍ପ୍ରସାରଣକୁ ଶ୍ରୀ ମୋଦି ଶୁଭାରମ୍ଭ କରିଛନ୍ତି. ଏଥିରେ ଦେଶର 70 ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବରିଷ୍ଠ ନାଗରିକଙ୍କୁ ଅନ୍ତର୍ଭୁକ୍ତ କରାଯିବ. ଆୟୁଷ୍ମାନ ଭାରତ ଯୋଜନା ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଗରିବ ଜନସାଧାରଣ ଏହି ଯୋଜନା ଅଧୀନରେ 5,00,000 ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରୁଛନ୍ତି. ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଖର୍ଚ୍ଚକୁ ହ୍ରାସ କରିବା ଲକ୍ଷ୍ୟରେ ସମଗ୍ର ଦେଶରେ 14,000 ଅଧିକ ଜନଔଷଧି କେନ୍ଦ୍ର କାର୍ଯ୍ୟକାରୀ ହୋଇଛି ବୋଲି ପ୍ରଧାନମନ୍ତୀ କହିଛନ୍ତି. ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ 80% କମ୍ ଖର୍ଚ୍ଚରେ ଔଷଧ ଉପଲବ୍ଧ ହେଉଛି. ସେହିଭଳି ରୋଗ ନିରୂପଣ ଏବଂ ଚିହ୍ନଟ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଦେଶରେ 2,00,000 ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ଏକାଧିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି. ସେଥିମଧ୍ୟରେ ଦେଶର ପ୍ରଥମ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନର ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଭୁକ୍ତ. ଏଥିରେ ପଞ୍ଚକର୍ମ ଡାକ୍ତରଖାନା, କ୍ରୀଡ଼ା ଚିକିତ୍ସା ୟୁନିଟ୍, କେନ୍ଦ୍ରୀୟ ପାଠାଗାର, ଆଇଟି ଏବଂ ଷ୍ଟାର୍ଟଅପ୍ ଇନ୍କ୍ୟୁବେସନ୍ କେନ୍ଦ୍ର ଓ 500 ଆସନ ବିଶିଷ୍ଟ ଅଡିଟୋରିୟମ୍ ରହିଛି. ମଧ୍ୟପ୍ରଦେଶର ମନ୍ଦସୌର, ନିମୁଜ୍ ଏବଂ ସିଓଲିଠାରେ 3 ମେଡିକାଲ୍ କଲେଜର ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି. ଏଥିସହ ଦେଶର ବିଭିନ୍ନ ପ୍ରାନ୍ତରେ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଶିଳାନ୍ୟାସ ସହ ଜନଔଷଧି କେନ୍ଦ୍ରର ମଧ୍ୟ ଶୁଭାରମ୍ଭ କରିଛନ୍ତି. ପ୍ରଧାନମନ୍ତ୍ରୀ ୟୁ ୱିନ୍ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି. ଏଥିରେ ଗର୍ଭବତୀ ମହିଳା ଏବଂ ଶିଶୁଙ୍କ ସମ୍ପୂର୍ଣ୍ଣ ଡିଜିଟାଲ୍ ପ୍ରକ୍ରିୟାରେ ଟିକାକରଣର ସୁବିଧା ପାଇପାରିବେ. ଏହାଛଡ଼ା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠାନ ଏବଂ କର୍ମଚାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଅନ୍ୟ ଏକ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଛନ୍ତି. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀଠାରେ ଆୟୁର୍ବେଦିକ ଏବଂ ନେଚରପ୍ୟାଥିକ୍ ହସ୍କିଟାଲ, ବରଗଡ଼ ହସ୍କିଟାଲଠାରେ କ୍ରିଟିକାଲ୍ କେୟାର ବ୍ଲକ୍ ଏବଂ ଭୁବନେଶ୍ୱର ଗୋଠପାଟଣାରେ ଏକ କେନ୍ଦ୍ରୀୟ ଔଷଧ ପରୀକ୍ଷାଗାରର ଉଦ୍ଘାଟନ କରିଛନ୍ତି. ଝାଡ଼ଖଣ୍ଡ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଏବଂ ମହାରାଷ୍ଟ୍ର ବିଧାନସଭା ଏକକ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆଜି ଶେଷ ହୋଇଛି. ଆସନ୍ତା ମାସ 20 ମତଗ୍ରହଣ କରାଯିବ. ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟରେ 38 ବିଧାନସଭା ଆସନ ପାଇଁ ମତଗ୍ରହଣ କରାଯିବ. ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଆସନ୍ତାକାଲି ଅନୁଷ୍ଠିତ ହେବ. ନଭେମ୍ବର 1 ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟସୀମା ଧାର୍ଯ୍ୟ ହୋଇଛି. ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ 62 ନାମାଙ୍କନ ପତ୍ରକୁ ନାକଚ କରାଯାଇଛି. ଏହି ପର୍ଯ୍ୟାୟ ପାଇଁ ଦାଖଲ ହୋଇଥିବା 805 ନାମାଙ୍କନ ପତ୍ର ମଧ୍ୟରୁ ଏବେ 743 ବୈଧ ରହିଛି. ଆସନ୍ତାକାଲି ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟସୀମା ଧାର୍ଯ୍ୟ ହୋଇଛି. ପ୍ରଥମ ପର୍ଯ୍ୟାୟରେ 43 ବିଧାନସଭା ମଣ୍ଡଳୀ ପାଇଁ ଆସନ୍ତା ମାସ 13 ମତଗ୍ରହଣ କରାଯିବ. ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ନିମନ୍ତେ ଘୋଷଣା ହେବା ପରେ 86,32,00,000 ଅଧିକ ଟଙ୍କା ସମେତ ବିଭିନ୍ନ ବେଆଇନ ସାମଗ୍ରୀ ଜବତ କରାଯାଇଛି. ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଏପର୍ଯ୍ୟନ୍ତ 20 ମାମଲା ଦାଏର ହୋଇଥିବା ସୂଚନା ମିଳିଛି. ମହାରାଷ୍ଟ୍ର ବିଧାନସଭା ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିବସରେ ପ୍ରାର୍ଥୀଙ୍କର ଭିଡ଼ ଦେଖିବାକୁ ମିଳିଥିଲା. ମୁମ୍ବାଇ ସମ୍ଭାଦଦାତାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ର ବିଜେପି ଶାଖା ମୁଖ୍ୟ ଚନ୍ଦ୍ରଶେଖର ବାୱନକୁଲେ କାମଥି ଏବଂ ହେମନ୍ତ ରସାନେ କସବାପେଟ ବିଧାନସଭା ଆସନରୁ ଆଜି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି. ସେହିଭଳି ସକୋଲି ଆସନ ପାଇଁ କଂଗ୍ରେସ ରାଜ୍ୟଶାଖା ସଭାପତି ନାନା ପାଟୋଲେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି. ଶିବସେନାର ମନୀଷା ୱାଇକର ପୂର୍ବ ଯୋଗେଶ୍ୱରୀ ଆସନରୁ, ସଞ୍ଜୟ ଶୀର୍ଷକ ପଶ୍ଚିମ ଛତ୍ରପତି ସମ୍ଭାଜୀନଗର ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି. ବିଜେପି ପକ୍ଷରୁ ଆଜି ଦୁଇଜଣ ପ୍ରାର୍ଥୀତ୍ୱଙ୍କୁ ନେଇ ଏବଂ ଶରଦ ପାୱାର ଏନ୍ସିପି ଦଳ ପକ୍ଷରୁ ପାଞ୍ଚ ଜଣଙ୍କ ପ୍ରାର୍ଥୀତ୍ୱକୁ ନେଇ ତାଲିକା ପ୍ରକାଶ ପାଇଥିଲା। ସେହି ପ୍ରାର୍ଥୀମାନେ ମଧ୍ୟ ଆଜି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ପେନ୍ ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ରହିଛି ଏବଂ ଦୁଇ ଦେଶ ମିଳିତ ଭାବେ ଏକ ଅଧିକ ସ୍ଥାୟୀ ଭବିଷ୍ୟତ ଦିଗରେ ଅଗ୍ରଗତି କରିପାରିବେ ବୋଲି ସ୍ପେନ୍ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ୍ କହିଛନ୍ତି। ମୁମ୍ବାଇରେ ଚତୁର୍ଥ ସ୍ପେନ୍ ଭାରତ ଫୋରମ୍କୁ ଆଜି ଉଦ୍ଘାଟନ କରି ଶ୍ରୀ ସାଞ୍ଚେଜ୍ କହିଛନ୍ତି, ଦୁଇ ଦେଶ ଅଧିକ ବ୍ୟବସାୟ, ପୁଞ୍ଜିନିବେଶ, ସହଯୋଗ ବୃଦ୍ଧି ଆଦି କ୍ଷେତ୍ରରେ ସମ୍ପର୍କକୁ ସୁଦୃଢ଼ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଦୁଇ ଦେଶ ମଧ୍ୟରେ ପାରସ୍କରିକ ବୁଝାମଣା ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କର ଶକ୍ତି ଉପରେ ଆଧାରିତ। ମାନବିକ ଅଧିକାର ସୁରକ୍ଷା କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଡିଜିଟାଲ୍ ଟେକ୍ନୋଲୋଜି ଏବଂ କୃତ୍ରିମ ବୁଦ୍ଧିମତା ଦ୍ୱାରା ସୃଷ୍ଟ ଆହ୍ୱାନକୁ ମୁକାବିଲା କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନେଇ ଆନ୍ତର୍ଜାତିକ ସହଯୋଗ ଉପରେ ଶ୍ରୀ ସାଞ୍ଚେଜ୍ ଗୁରୁତ୍ୱ ଆରୋପ କରିଛନ୍ତି। ଚତୁର୍ଥ ସ୍ପେନ୍ ଭାରତ ଫୋରମ୍ର ଶୀର୍ଷକ ରହିଥିଲା, ଭୂ ରାଜନୈତିକ ଏବଂ ବୈଷୟିକ ଆହ୍ୱାନ ମଧ୍ୟରେ ସ୍ପେନ୍ ଭାରତ ଭାଗିଦାରୀ, ନୂତନ ଦିଗନ୍ତ, ନୂତନ ସମ୍ଭାବନା। ଅବ୍ଜର୍ଭର ରିସର୍ଚ୍ଚ ଫାଉଣ୍ଡେସନ୍ ଏବଂ ସ୍ପେନ୍ ଇଣ୍ଡିଆ କାଉନ୍ସିଲ୍ ଫାଉଣ୍ଡେସନ୍ର ମିଳିତ ସହଯୋଗରେ ଏହି ଫୋରମ୍ର ଆୟୋଜନ କରାଯାଇଥିଲା। ଦୀପାବଳି ଅବସରରେ ଭଗବାନ ରାମଙ୍କ ନଗରୀ ଅଯୋଧ୍ୟାରେ ଭବ୍ୟ ଦୀପୋତ୍ସବ ଦେଖିବାକୁ ମିଳିବ। ଏକ କାର୍ଯ୍ୟକ୍ରମରେ ଆଜି ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହି ଦୀପାବଳି ଐତିହାସିକ ହେବ। ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମନ୍ଦିର ହଜାର ହଜାର ଦୀପରେ ଆଲୋକିତ ହେବ, ଯାହାକି ଉତ୍ସବକୁ ଅଭୂତପୂର୍ବ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତେ ଦୀପାବଳିକୁ ପାଳନ କରିବା ସହ ନିଜ ଘରେ ଦୀପ ଜାଳିବାକୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଅଯୋଧ୍ୟାରେ ଆସନ୍ତାକାଲି ହେବାକୁ ଥିବା ଭବ୍ୟ ଦୀପୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ନୂଆ ବିଶ୍ୱରେକର୍ଡ ସ୍ଥାପନ ଲକ୍ଷ୍ୟରେ ସରଜୁ ନଦୀ ଘାଟରେ ମୋଟ 28 ଲକ୍ଷ ଦୀପ ଜାଳିବାର ବ୍ୟବସ୍ଥା ହୋଇଛି। ସମଗ୍ର ଅଯୋଧ୍ୟାରେ 35 ଲକ୍ଷରୁ ଅଧିକ ଦୀପ ପ୍ରଜ୍ୱଳନ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଘାଟରେ 5ଟି କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଗିନିସ୍ ୱାର୍ଲଡ ରେକର୍ଡ ଟିମ୍ର ପରାମର୍ଶଦାତା ଏବଂ ଅବଧ ବିଶ୍ୱବିଦ୍ୟାଳୟର ଗଣନା କମିଟି ସଦସ୍ୟଙ୍କ ନେତୃତ୍ୱରେ 30 ଜଣିଆ ଦଳ 55ଟି ଘାଟରେ ସଜାଯାଇଥିବା ଦୀପଗୁଡ଼ିକର ଗଣନା କରିସାରିଛନ୍ତି। ରାମପଥରେ ଆସନ୍ତାକାଲି ହେବାକୁ ଥିବା ଶୋଭାଯାତ୍ରାର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଦେଶ ବିଦେଶର କଳାକାରମାନଙ୍କୁ ଆମନ୍ତ୍ରଣ କରାଯାଇଛି। ଦୀପୋତ୍ସବ ପାଳନ ଅବସରରେ 1100ରୁ ଅଧିକ ପୂଜକ ସରଜୁ ଆରତୀରେ ଯୋଗଦେବେ। ହିଜବୁଲ୍ଲାର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ନାଇମି କାସେମ ନୂତନ ମୁଖ୍ୟ ଭାବେ ଘୋଷିତ ହୋଇଛନ୍ତି। 71 ବର୍ଷୀୟ କାସେମ 1991 ଲେବାନନ ଗୋଷ୍ଠୀର ଡେପୁଟି ସେକ୍ରେଟାରୀ ଜେନେରାଲ ଭାବେ କାର୍ଯ୍ୟ କରିଆସୁଛନ୍ତି। ଇସ୍ରାଏଲ୍ ବୋମା ବିସ୍ଫୋରଣରେ ନିହତ ହୋଇଥିବା ହାସନ ନସରୁଲ୍ଲାଙ୍କ ସ୍ଥାନରେ କାସେମ ଦାୟିତ୍ୱ ନିର୍ବାହ କରିବେ। ସୂଚନାଯୋଗ୍ୟ 1997 ଅକ୍ଟୋବର ମାସରେ ଆମେରିକାର ବୈଦେଶିକ ବିଭାଗ ହିଜବୁଲ୍ଲାକୁ ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଥିଲା। ୟୁରୋପୀୟ ସଂଘ, ଆରବ ଲିଗ୍ ଏବଂ ଉପସାଗରୀୟ ସହଯୋଗ ପରିଷଦ ସମେତ 60ରୁ ଅଧିକ ଦେଶ ଏବଂ ସଂଗଠନ ହିଜବୁଲ୍ଲାକୁ ଆତଙ୍କବାଦୀ ଗୋଷ୍ଠୀ ଭାବେ ଘୋଷଣା କରିଛନ୍ତି। ବାଂଲାଦେଶରେ ଆୱାମୀ ଲିଗ୍ ଏବଂ ଜାତୀୟ ପାର୍ଟି ସମେତ 11ଟି ଦଳର ରାଜନୈତିକ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବା ସଂକ୍ରାନ୍ତ ଆବେଦନ ଆଜି ପ୍ରତ୍ୟାହୃତ ହୋଇଛି। ୟୁନାଇଟେଡ୍ ନ୍ୟୁଜ୍ ଅଫ୍ ବାଂଲାଦେଶ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶର 10ମ, 11ଦଶ ଏବଂ 12ଦଶ ଜାତୀୟ ନିର୍ବାଚନକୁ ବେଆଇନ ଘୋଷଣା କରିବା ସଂକ୍ରାନ୍ତ ଆବେଦନକୁ ଆଜି ହାଇକୋର୍ଟ ଖାରଜ କରିଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ମାମଲା ପ୍ରତ୍ୟାହାର ସଂକ୍ରାନ୍ତ ପ୍ରାର୍ଥନା ପରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ଭାରତ ନ୍ୟୁଜିଲାଣ୍ଡ ମହିଳା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଜାରି ରହିଛି। ଟସ୍ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନ୍ୟୁଜିଲାଣ୍ଡ ସମସ୍ତ ୱିକେଟ୍ ହରାଇ 232 ରନ୍ ସଂଗ୍ରହ କରିଥିଲା। 233 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ବ୍ୟାଟିଂ ଜାରି ରଖିଛି। ସମ୍ବାଦଟି ପ୍ରସ୍ତୁତ ହେବା ବେଳକୁ ଭାରତ 25 ଓଭର୍ରେ 2 ୱିକେଟ୍ ହରାଇ 112 ରନ୍ ସଂଗ୍ରହ କରିଥିଲା। ଏହି ତିନିଟିକିଆ ସିରିଜ୍ରେ ଦୁଇ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ତରରେ ରହିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସ୍ୱାସ୍ଥ୍ୟନୀତିର 5ଟି ସ୍ତମ୍ଭ ଉପରେ ପର୍ଯ୍ୟବେସିତ ନାଗରିକ କଲ୍ୟାଣକୁ ପ୍ରାଥମିକତା ଦେଉଛନ୍ତି କେନ୍ଦ୍ର ସରକାର, କହିଲେ ପ୍ରଧାନମନ୍ତ୍ରୀ। ଝାଡ଼ଖଣ୍ଡ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଏବଂ ମହାରାଷ୍ଟ୍ର ବିଧାନସଭା ଏକକ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହେଲା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା। ସ୍ପେନ୍ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ରହିଛି ବୋଲି କହିଲେ ସ୍ପେନ୍ ରାଷ୍ଟ୍ରପତି। ଅଯୋଧ୍ୟାରେ ଆସନ୍ତାକାଲି ହେବାକୁ ଥିବା ଭବ୍ୟ ଦୀପୋତ୍ସବ ପାଇଁ ପ୍ରସ୍ତୁତି ଜୋରଦାର ଏବଂ ଅହମ୍ମଦାବାଦ ଦିନିକିଆ ଆନ୍ତର୍ଜାତିକ ମହିଳା କ୍ରିକେଟ୍ ମ୍ୟାଚ୍ରେ ଭାରତ ସମ୍ମୁଖରେ 233 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ନ୍ୟୁଜିଲାଣ୍ଡ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।